ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର ପହିଲା ମୁଖିଆ ଖବର। ରାଜ୍ୟ ସରକାର ଓଡ଼ିଶାକେ ନକ୍ସଲ ମୁକ୍ତ କରବା ଲାଗି ପୁନର୍ବାସ ନୀତିଥି ଫେର୍ କଲେ ସଂଶୋଧନ। ଓଡ଼ିଶାନ ସକ୍ରିୟ ଥିବା ବାହାର ରାଜ୍ୟ ନକ୍ସଲ ଭିଲ୍ ଯୋଜନାଟି ହେବାରେ ସାମିଲ। ମୁଖ୍ୟମନ୍ତ୍ରୀ ଆଇବା ଶୁକ୍ରବାର ଦିନ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର କରିବେ ଶୁଭାରମ୍ଭ। ରାଜ୍ୟ ସରକାର ମହିଳା ନେତୃତ୍ୱାଧୀନ ବିକାଶ ଆଦର୍ଶ ଉପରେ ବିଶ୍ୱାସ କରସନ୍ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଉ ଗାଡ଼ି ଚାଳକମାନଙ୍କ ଲାଗି ପ୍ରଦୂଷଣ ପ୍ରମାଣପତ୍ର ବାଧ୍ୟତାମୂଳକ କଲେ ସରକାର। ଏଥର ପୂରା ଖବର। ଓଡ଼ିଶାକେ ନକ୍ସଲ ମୁକ୍ତ କରବାର୍ ଲାଗି ରାଜ୍ୟ ସରକାର ସେମାନଙ୍କର ପୁନର୍ବାସ ନୀତିଥି ଗଲା ତିନି ମାସ ଭିତରେ ଦୁଇ ନମ୍ଘର ଥର ସଂଶୋଧନ କରିଛନ୍। ଗୃହ ବିଭାଗ ତରଫ ଜାରି ବିଜ୍ଞପ୍ତି ଅନୁସାରେ ଥଇଥାନ ଆଉ ପୁନର୍ବାସ ପ୍ୟାକେଜ୍ଟି ସର୍ବଭାରତୀୟ ସ୍ତରର କ୍ୟାଡରମାନଙ୍କ ଲାଗି ନୂଆ ବ୍ୟବସ୍ଥା କରାଯାଇଛି। ନୂଆ ନିୟମ ଅନୁସାରେ ଯଦି କେନ୍ସି ନକ୍ସଲ ଓଡ଼ିଶାର ବାସିନ୍ଦା ନୁହଁନ୍ ହେଲେ ରାଜ୍ୟ ସକ୍ରିୟ ଅଛନ୍, ସେମାନେ ଭିଲ୍ ପୁନର୍ବାସ ଯୋଜନାମାନଙ୍କର ସୁବିଧା ପାଇପାରିବେ। କେନ୍ଦ୍ରୀୟ କମିଟି ଆଉ ପଲିଟି ବ୍ୟୁରୋ ସଭ୍ୟମାନଙ୍କ ଲାଗି ସବୁନ ଅତକା 1,10,00,000 ଟଙ୍କା, ରାଜ୍ୟ କମିଟି ସଭ୍ୟମାନଙ୍କ ଲାଗି 55,00,000 ଆଉ ଆଞ୍ଚଳିକ କମିଟି ସଭ୍ୟମାନଙ୍କ ଲାଗି 33,00,000 ଟଙ୍କାର ପୁରସ୍କାର ରାଶି ଧାରିଜ କରାଯାଇଛି। ଅସ୍ତ୍ରଶସ୍ତ ସହିତ ଆତ୍ମସମର୍ପଣ କରୁଥିବା କ୍ୟାଡରମାନଙ୍କ ଲାଗି ସରକାର ସ୍ୱତନ୍ତ୍ର ରାଶି ଘୋଷଣା କରିଛନ୍। ଯେନ୍ମାନଙ୍କର ନାଥି 5,00,000 ଅତକା ପୁରସ୍କାର ଟଙ୍କା ଘୋଷଣା କରାଯାଇଥିବା ସେ ସକ୍ରିୟ ନକ୍ସଲମାନେ ଆତ୍ମସମର୍ପଣ କଲେ ସେମାନଙ୍କୁ ଅତକା 10,00,000 ଟଙ୍କା ଏକାସାରି ସାହାଯ୍ୟ ଭାବେ ଦିଆଯିବା। ଅସ୍ତ୍ର ନାଇଥାଇକରି ଆତ୍ମସମର୍ପଣ କରିଥିଲେ ବିଲ୍ ଫି ନକ୍ସଲଙ୍କୁ 25,000 ଟଙ୍କାର ପ୍ରୋହାହନ ରାଶି ଦିଆଯିବା। ଇନ ଜନେଇ ଦିଆଯାଇପାରେ ଯେ 2025 ନଭେମ୍ବର 27 ତାରିଖ ଦିନ ଜାରି ହୋଇଥିବା ସଂଶୋଧିତ ପୁନର୍ବାସ ନୀତିକେ ତିନି ମାସ ଭିତରେ ଫେରଘାଏ ବଦଳାଯାଇଛି। କେନ୍ଦ୍ର ସରକାର ମାର୍ଚ୍ଚ ମାସ ଶେଷ ତକ୍ ଦେଶକେ ନକ୍ସଲ ମୁକ୍ତ କରବାରକେ ଲକ୍ଷ୍ୟ ରଖିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବେ ଶୁକ୍ରବାର ଦିନ ନବରଙ୍ଗପୁର ଜିଲ୍ଲା ଗସ୍ତଥି ଯିବେ। ଏ ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାନ ଭିନ୍ ଭିନ୍ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିବାର ସହିତ ଶ୍ରୀଜଗନ୍ନାଥ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ କରିବେ। ଯୋଜନାଥି ପହିଲା ଖେପେ 500 ଶ୍ରଦ୍ଧାଳୁ ସରକାରଙ୍କର ସାହସୀ ପୁରୀନ ମହାପ୍ରଭୁମାନଙ୍କର ଦର୍ଶନ କରିବାର ସୁଯୋଗ ପାଇବେ। ଏହି ଖେପ୍ତି 5 ଜିଲ୍ଲାର 60-75 ବୟସର ବୟସ୍କ ବ୍ୟକ୍ତି ଆଉ ବିଧବା ମହିଳାମାନେ ପୁରୀ ଦର୍ଶନ କରିବାର ସୁଯୋଗ ପାଇଛନ୍। ସରକାରଙ୍କ ତରଫରୁ ସେମାନଙ୍କର ଯିବାର ଆସବାର ସହିତ ରହିବାର ଖାଇବାର ବ୍ୟବସ୍ଥା କରାଯାଇଛି। ରାଜ୍ୟ ବୈଜ୍ଞାନିକ ଭିଭିଭୂମି ଆଉ ନୂଆ ସୃଜନକେ ବରକସ କରବା ଲାଗି କେନ୍ଦ୍ର ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂଙ୍କୁ ନୂଆଦିଲ୍ଲୀଠାରେ ରାଜ୍ୟ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଭେଟିଛନ୍। ଏ ଅବସରରେ ଓଡ଼ିଶାର ଆଞ୍ଚଳିକ ବୈଜ୍ଞାନିକ ଲକ୍ଷ୍ୟ ହାସଲ ଆଉ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରର ବିକାଶ ଲାଗି ଦୁଇ ନେତାଙ୍କ ଭିତରେ ଆଲୋଚନା ହୋଇଥିଲା। ଭୁବନେଶ୍ୱରର ଗୋଟିଏ ବିଶ୍ୱସ୍ତରୀୟ ସାଇନ୍ସ ସିଟି ସ୍ଥାପନା ଲାଗି ସହଯୋଗ କରବାରକେ ମନ୍ତ୍ରୀ ଶ୍ରୀ ପାତ୍ର କେନ୍ଦ୍ର ସରକାରଙ୍କ ସହଯୋଗ ମାଗିଛନ୍। ଏ ଦିଗେ ସବୁ ପ୍ରକାର ସହଯୋଗ କରାଯିବା ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂ ପ୍ରତିଶ୍ରତି ଦେଇଥିବାର ଜଣାପଡ଼ିଛି। ରାଜ୍ୟ ସ୍ଥାୟୀ ଭବିଷ୍ୟତ ଉପଯୋଗୀ ଓ ନାଗରିକ କୈନ୍ଦ୍ରିକ ସହର ଗଠନ ଲାଗି ଓଡ଼ିଶା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆଉ ଆଇଆଇଟି କାନପୁରର ଐରାବତ ଗବେଷଣା ସଂସ୍ଥାନ ଭିତରେ ଗୋଟିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଏହି ସହଭାଗିତା ଜରିଏ ରାଜ୍ୟ ସହରାଞ୍ଚଳ ପ୍ରଶାସନଟି କୃତ୍ରିମ ବୁଦ୍ଧିମତାର ପ୍ରୟୋଗକେ ଆହୁରି ବ୍ୟାପକ କରାଯିବା। ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମଟି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଯୋଗ ଦେଇକରି କହିଛନ୍, ଓଡ଼ିଶା ନିଜର ସହରମାନଙ୍କୁ ଖାଲି ସ୍କାର୍ଟ ନାଇଁ କରେ, ଅତକା ସମ୍ବେଦନଶୀଳ ଆଉ ସମାବେଶୀ କରବାରକେ ପ୍ରତିଶ୍ରତିବଦ୍ଧ ଆଏ। ଇ ସହଭାଗିତା ଏଆଇ ସାହାଯ୍ୟ ସହରୀ ଇଲାକାର ସେବା ଯୋଗାବାରକେ ଆହୁରି ଉନ୍ନତ କରବାର ସହିତ ତଥ୍ୟଭିତ୍ତିକ ନିଷ୍ପତ୍ତି ନେବାର ପ୍ରକ୍ରିୟାକେ ଆହୁରି ଫଟିକ ଆଉ ପ୍ରଭାବଶାଳୀ କରବା। ଭୁବନେଶ୍ୱରର ଆଇଷ୍ଠାନୁ ଜାପାନ ଅନ୍ତର୍ଜାତୀୟ ସହଯୋଗ ସଂସ୍ଥା ଜାଇକା ସାହାଯ୍ୟ ପାଇଥିବା ବନୀକରଣ ପ୍ରକଳ୍ପର 14 ଜାତୀୟ କର୍ମଶାଳା ଉଦ୍ଘାଟିତ ହୋଇଯାଇଛି। ତିନିଦିନିଆ କର୍ମଶାଳାକେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଉଦ୍ଘାଟନ କରିଛନ୍। ବିଶ୍ୱ ଜଳବାୟୁ ସଙ୍କଟର ମୁକାବିଲା, ପରିବେଶ ସୁରକ୍ଷା ଆଉ ଲାଖ ଲାଖ ଲୋକଙ୍କର ଜୀବିକା କ୍ଷେତ୍ରଟି ଗୋଟିଏ ସୁସ୍ଥ ଜଙ୍ଗଲ ପରିସଂସ୍ଥାନର ଭୂମିକା ଜରୁରୀ ଆଏ ବୋଲି ଏ ଅବସରରେ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍। ସମୃଦ୍ଧ ଓଡ଼ିଶା 2036 ଆଉ ବିକଶିତ ଭାରତ 2047 ସଂକଳ୍ପ ପୂରଣ କରବାର ଦିଗେ ଏହି ଚେରେଷ୍ଟା ବହୁତ ସାହାଯ୍ୟ କରବା ବୋଲି ମନ୍ତ୍ରୀ କହିଛନ୍। କର୍ମଶାଳାଥି ଏ ବଛର ଭବିଷ୍ୟତ ବନାଞ୍ଚଳ ଲାଗି ତୟାରୀ ସହିତ ଜଳବାୟୁ ସହନଶୀଳ ଡିଜିଟାଲ ରୂପାନ୍ତରଣ ଆଉ ସ୍ଥାୟୀ କାଠ ଆଧାରିତ ଅର୍ଥନୀତି ବିଷୟବସ୍ତୁ ଉପରେ ଜୋର୍ ଦିଆଯାଉଛି। ରାଜ୍ୟ ସରକାର ଖାଲି ମହିଳାମାନଙ୍କର ବିକାଶ ଦିଗ୍କେ ଧ୍ୟାନ ନାଇଁ ଦିଅନ୍, ମହିଳା ନେତୃତ୍ୱାଧୀନ ବିକାଶ ଆଦର୍ଶ ଉପରେ ବିଶ୍ୱାସ କରସନ୍ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍। ଭୁବନେଶ୍ୱର ଲୋକସେବା ଭବନ ପରିସରନ ଆଜି ଓଡ଼ିଶା ରାଜ୍ୟ ମହିଳା ଆୟୋଗର 33 ନମ୍ବର ସ୍ଥାପନା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ମହିଳାମାନଙ୍କର ବିରୋଧୀ ହେଉଥିବା ହିଂସା ଲିଙ୍ଗଗତ ଭେଦଭାବ ପୂରାପରି ଭାବେ ଦୂର କରବାର ଉପରେ ଜୋର ଦେଇଥିଲେ। ଏ ଅବସରରେ ଉପମୁଖ୍ୟମନ୍ତ୍ରୀ ଆୟୋଗର ବାର୍ଷିକ ରିପୋର୍ଟ ନ୍ୟୁଜ୍ ଲେଟର ବିଜୟିନୀ ପାସ୍ପୋର୍ଟ ଟୁ ଭୁମେନ୍ ଏମ୍ପାୱାରମେଣ୍ଟ ଆର୍ ନୂଆ ୱେବ୍ସାଇଟ୍ ଉନ୍କୋଚନ କରିଛନ୍। ଏ ଅବସରରେ ଭିନ୍ ଭିନ୍ କ୍ଷେତ୍ରରେ ସଫଳତା ପାଇଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମଟି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଆଉ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷ ଶୋଭନା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ଗାଡ଼ି ଚାଳକମାନଙ୍କ ଲାଗି ପ୍ରଦୂଷଣ ପ୍ରମାଣପତ୍ର କରବାଟା ବାଧ୍ୟତାମୂଳକ ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍। ମନ୍ତ୍ରୀ ଶ୍ରୀ ଜେନା କହିଛନ୍, ପ୍ରଦୂଷଣ ପ୍ରମାଣପତ୍ର ନାଇଁଥିଲେ ସେଥିଲାଗି ଧାରି ଜରିମାନା ଟଙ୍କା କମ୍ କରିବା ଲାଗି ଯୋଜନା କରାଯାଉଛି।
ଲୋକଙ୍କର ଆବେଗ ଥିଲା ଯେ ପିୟୁସିସି ହଠାତ୍ ଗୋଟେ ବୋଝ ଭଳିଆ ହେଇଗଲା ବୋଲି ଥିଲା, ଯେ ଜଣେ ଗାଡ଼ିଟା ଥିଲେ ପିୟୁସିସି ଟା ଆବଶ୍ୟକ, ଯେମିତି ଫିଟନେସ୍ ଦରକାର, ଲାଇସେନ୍ସ ଦରକାର, ସେମିତି ଆବଶ୍ୟକ ଥିଲା। ସେତେବେଳେ ଆମର ଏୟାର କ୍ୱାଲିଟି ଇଣ୍ଡେକ୍ସରେ ଆମେ ଓଡ଼ିଶା ତଳକୁ ଯାଉଛି, ଏବଂ ଗୋଟେ ପ୍ରକାର ବାଧ୍ୟବାଧକତା ଯେ ପିୟୁସିସି ହବା ଦରକାର, କାରଣ କୋଟିଏରୁ ଉର୍ଦ୍ଧ ଗାଡ଼ି ହେଲାଣି ଓଡ଼ିଶାରେ, ଯେ 90 ଦିନର ଚାଲାଣ ବାକି ଅଛି, ପିୟୁସିସି ହେଇପାରିବ ନାହିଁ, ଏବଂ ଜନସ୍ୱାସ୍ଥ୍ୟ ମାମଲା ଦାଖଲ କରିବା ଲୋକଙ୍କର ଅଧିକାର।
ସୂଚନା ଅନୁସାରେ ପ୍ରଦୂଷଣ ପ୍ରମାଣପତ୍ର ବାବଦ ଜନସ୍ୱାର୍ଥ ମାମଲାକେ ଓଡ଼ିଶା ହାଇକୋର୍ଟ ଖାରଜ କରିଥିଲେ। ରାଜ୍ୟ ଗାଡ଼ି ଚାଳକମାନେ ବକେୟା ଚାଲାଣ ଜମା ନାଇଁ କଲେ ପ୍ରଦୂଷଣ ପ୍ରମାଣପତ୍ର ନାଇଁ ମିଳେ ବୋଲି ହାଇକୋର୍ଟ ତାଙ୍କ ରାୟଥି କହିଥିଲେ। ଫଗୁନ ମାସର ଅନ୍ଧାର ପଖର ଦଶମୀ ତିଥି ଅବସରରେ ଆଜି ପୁରୀ ଶ୍ରୀମନ୍ଦିରନ ମହାପୁରୁମାନଙ୍କର ବନକ ଲାଗି ନୀତି କରାଯାଉଛି। ଏଥିଲାଗି 2 ନମ୍ବର ଭୋଗମଣ୍ଡପ ସେଫ୍ ସେବାର ଉତ୍ରୁ ସଞ୍ଜବେଲର 6 ବଜେନୁ ରାତି 10 ବଜେ ତକ ଶ୍ରୀମନ୍ଦିରନ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ସମ୍ବଲପୁର ଟେଲିଫୋନ୍ ଭବନ ପରିସରର ଜୀବନ ପ୍ରମାଣ କେନ୍ଦ୍ର ଆଜି ଉଦ୍ଘାଟିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ସଞ୍ଚାର ଲେଖା ବିଭାଗର ମହାନିୟନ୍ତ୍ରକ ବନ୍ଦନା ଗୁପ୍ତା କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଇତାକେ ଉଦ୍ଘାଟନ କରିଛନ୍। କେନ୍ଦ୍ରର ପେନ୍ସନ୍ଭୋଗୀମାନେ ନିଜ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ସମ୍ବଲପୁର ଜିଲ୍ଲାର ଏପ୍ରିଲ 16 ତାରିଖ ମୂଲ ହେବାରକେ ଥିବା ଜନଗଣନା 2 କ୍ଷେପ୍ତି ହେବା। ଜନଗଣନାକେ ନେଇକରି ଜିଲ୍ଲାନ ଆଜି ଗୋଟେ ତାଲିମ କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ସମ୍ବଲପୁର ଜିଲ୍ଲାର ସବୁ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲଦାର, ଅତିରିକ୍ତ ତହସିଲଦାର ଆଉ ଅଲଗା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଜନଗଣନା ପ୍ରକ୍ରିୟାକେ ନିର୍ଭୁଲ ଭାବେ କରବାର ଲାଗି କାର୍ଯ୍ୟକ୍ରମଟି ତାଲିମ ଦିଆଯାଇଛି। ଜିଲ୍ଲାନ ଜନଗଣନାଥି 2022 ଜଣ କର୍ମଚାରୀ ସାମିଲ ହେବେ ବୋଲି ଜଣାପଡ଼ିଛି। ଦେବଗଡ଼ ଜିଲ୍ଲା କୋଷାଗାର ସମ୍ମିଳନୀ କକ୍ଷନ ରାଷ୍ଟ୍ରୀୟ ପେନ୍ସନ୍ ଯୋଜନା ଏନ୍ପିଏସ୍କେ ନେଇକରି ଗୋଟିଏ ଜିଲ୍ଲାସ୍ତରୀୟ କର୍ମଶାଳା ହୋଇଯାଇଛି। ଜିଲ୍ଲା କୋଷାଗାର ଅଧିକାରୀ ସୁରେଶ ଚନ୍ଦ୍ର ମାଝୀଙ୍କ ଦେଖରେଖରେ ହୋଇଥିବା କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ଯୋଗ ଦେଇଥିଲେ। ଏନ୍ପିଏସ୍ଟି ସାମିଲ ଥିବା ରାଜ୍ୟ ସରକାରୀ କର୍ମଚାରୀ ଆଉ ଉଠାଣ ଓ ବିତରଣ ଅଧିକାରୀମାନଙ୍କୁ ଏ ଅବସରରେ ଏନ୍ପିଏସ୍ ବାବଦେ ତାଲିମ ଦିଆଯାଇଥିଲା। ବୌଦ୍ଧ ଜିଲ୍ଲା ବୁରକଣ୍ଟାଠାରେ ହରଘର ଜଲ ଆଉ ଜଲଜୀବନ ମିଶନ ତରଫ ଜଳ ଅର୍ପଣ ଦିବସ ପାଳିତ ହୋଇଯାଇଛି। ପାନୀର ସଂରକ୍ଷଣ, ସୁରକ୍ଷିତ ବ୍ୟବହାର ଆଉ ଇ ଦିଗେ ଲୋକ ସଚେତନ କରିବା ଲକ୍ଷ୍ୟଟି ଗ୍ରାମ୍ୟ ଜଳଯୋଗାଣ ଆଉ ପରିମଳ ବିଭାଗ ତରଫ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମଟି ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଆଉ କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ ସମ୍ମାନିତ ଅତିଥି ଭାବେ ଯୋଗ ଦେଇକରି ପାନୀର ସୁରକ୍ଷା ବାବଦେ ବୁଝିଥିଲେ। ନୂଆପଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟର ନିରନ୍ତର ବିକାଶ 2030 ବାବଦେ ଗୋଟିଏ ବ୍ଲକସ୍ତରୀୟ ତାଲିମ ଶିବିର ହୋଇଯାଇଛି। ଶିବିର ଜରିଏ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଲାଗି ତଲସ୍ତରନୁ ସବୁ ପ୍ରକ୍ରିୟାକେ ବରକସ କରବାରକେ ଆଞ୍ଚଳିକ ଲୋକପ୍ରତିନିଧି ଆଉ କର୍ମଚାରୀମାନଙ୍କୁ ସଚେତନ କରାଯିବା। କାର୍ଯ୍ୟକ୍ରମଟି ଇଲାକା ଜନପ୍ରତିନିଧି ଆଉ ଅଧିକାରୀମାନେ ଉପସ୍ଥିତ ଥିଲେ। ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫ ଜିଲ୍ଲା ତେଲିବନ୍ଦ ପଞ୍ଚାୟତ କାର୍ଯ୍ୟାଳୟର ଦେଶ ପାଇଁ ମଧ୍ୟସ୍ଥତା ଅଭିଯାନ 2 ଖେପ୍ ବାବଦେ ଗୋଟିଏ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଏ ଅବସରରେ ଅତିଥିମାନେ ମଧ୍ୟସ୍ଥତା ଜରିଏ ମାମଲାମାନଙ୍କର ଫଇସଲା କରିକରି ସମୟ ଆଉ ପଇସା ବଞ୍ଚାବାର ଲାଗି ପରାମର୍ଶ ଦେଇଥିଲେ। ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍ର ପଶ୍ଚିମ ଓଡ଼ିଶା ଆନ୍ତଃ ଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟ 2026ର 5 ଦିନେ ଆଜି ବରଗଡ଼ ଦଲ 4-1 ବଲାଙ୍ଗୀର ଦଲକେ ହରିଛି। ଆବାକାଲ ନୂଆପଡ଼ା ଆର୍ କୋରାପୁଟ ଭିତରେ ମ୍ୟାଚ୍ ଖେଳାଯିବା। ଦେବଗଡ଼ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ହୋଇଯାଇଛି। ଦେବଗଡ଼ ମହିଳା ମହାବିଦ୍ୟାଳୟ ହୋଇଥିବା କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଜିଲ୍ଲା ସାମାଜିକ ଅଧିକାରୀ ଶ୍ରୀନିବାସ ଜାନୀ ଯୋଗ ଦେଇକରି ନିଶାର କୁପରିଣାମ ବାବଦେ ବୁଝେଇକରି ଛାତ୍ରଛାତ୍ରୀମାନେ ଇତାନୁ ଦୂରେଇ ରହିବାରକେ ପରାମର୍ଶ ଦେଇଛନ୍। ପାଣିପାଗ ରାଜ୍ୟର ବଡ଼ଭାଗୀ ଜାଗାନ ଶୀତର ପ୍ରଭାବ କମିଛି। ଆଇବା ହପ୍ତେ ତକ ପାଗ ଏନ୍ତା ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଆଜି ଦିନବେଳା ରାଜ୍ୟର ସବୁ ଜାଗାନ ଦିନର ତାପମାତ୍ରା 30 ଡିଗ୍ରୀ ଉପରେ ରହିଥିଲା। শেষ মুখিয়া খবর ফের খায়। রাজ্য সরকার ওড়িশাকে নকশাল মুক্ত করবার লাগি পুনর্বাস নীতি ফের কলে সংশোধন। ওড়িশান সক্রিয় থিবা বাহার রাজ্যর নকশাল ভিল যোজনাতি হয়ে পারবে সামিল। মুখ্যমন্ত্রী আবে শুক্রবার দিন শ্রীজগন্নাথ দর্শন যোজনার করবে শুভারম্ভ। রাজ্য সরকার মহিলা নেতৃত্বাধীন বিকাশ আদর্শ উপরে বিশ্বাস করছেন কহিলে উপমুখ্যমন্ত্রী প্রভাতি পরিড়া। আউ গাড়ি চালক মানক লাগি প্রদূষণ প্রমাণপত্র বাধ্যতামূলক কলে সরকার। আজির আঞ্চলিক খবর ইন শীর্ষলা জুহার।